ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ, ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ଶ୍ରୋତାବନ୍ଧୁ, ଆଜିର ଏହି ଶୁଭ ଅବସରରେ ଆମମାନଙ୍କର ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଇ ଆଜିର ଏହି ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମରେ ଅଂଶୀବା ନିମନ୍ତେ ସ୍ୱାଗତ କରେ। ଆପଣଙ୍କର ମତାମତ ନିମନ୍ତେ ବିଶେଷ ଧନ୍ୟବାଦ। ଆପଣ ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ଯେ ଆତ୍ମିକ ଜୀବନରେ ଉପକୃତ ହୋଇପାରୁଛନ୍ତି ତାହା ଜାଣି ମଧ୍ୟ ଆମେ ବିଶେଷ ଖୁସି। ଆପଣଙ୍କର ପ୍ରାର୍ଥନାର ଅନୁରୋଧ ରକ୍ଷା କରି ଆମେ ମଧ୍ୟ ଆପଣଙ୍କର ଆତ୍ମିକ ଜୀବନର ଅଭିବୃଦ୍ଧି ନିମନ୍ତେ ପ୍ରାର୍ଥନା କରୁଅଛୁ, ଆଉ ସେ ପ୍ରଭୁ ଯୀଶୁ ନିଶ୍ଚିତ ଭାବରେ ଆପଣଙ୍କୁ ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ କରାଇବେ। ମାତ୍ର ଆପଣ ମଧ୍ୟ ଏହି କାର୍ଯ୍ୟକ୍ରମ ନିୟମିତ ଶୁଣିବା ସଙ୍ଗେ ସଙ୍ଗେ ପ୍ରଭୁଙ୍କର ବାକ୍ୟ ଅଧ୍ୟୟନ କରନ୍ତୁ ଓ ତାହାଙ୍କଠାରେ ନିଜର ଜୀବନକୁ ସମର୍ପଣ କରନ୍ତୁ। ତାହେଲେ ଆପଣ ନିଶ୍ଚିତ ଭାବରେ ପ୍ରଭୁ ଯୀଶୁଙ୍କର ବାସ୍ତବ ପରିଚୟ ପାଇବା ସଙ୍ଗେ ସଙ୍ଗେ ପରିତ୍ରାଣର ଆନନ୍ଦକୁ ମଧ୍ୟ ଉପଲବ୍ଧି କରିପାରିବେ। ପ୍ରଭୁ କାହାକୁ ନିରାଶ କରନ୍ତି ନାହିଁ, ଆଉ ଯେଉଁମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରନ୍ତି ସେମାନେ ଅନନ୍ତ ଜୀବନର ଅଧିକାରୀ ହୁଅନ୍ତି। ତାହେଲେ ଆସନ୍ତୁ ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟକୁ ଯିବା ପୂର୍ବରୁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନାର ସହିତ ନିଜ ନିଜର ଜୀବନକୁ ସମର୍ପଣ କରିବା, ତାହାଙ୍କ ବାକ୍ୟର ଗଭୀର ମର୍ମକୁ ବୁଝିବା ନିମନ୍ତେ ତାହାଙ୍କଠାରୁ ଜ୍ଞାନ ଭିକ୍ଷା କରିବା। ଆସନ୍ତୁ ପ୍ରାର୍ଥନା କରିବା। ପବିତ୍ର ପ୍ରଭୁ, ତୁମର ଧନ୍ୟବାଦ କରୁଅଛୁ ଏହି ସୁନ୍ଦର ସମୟ ପାଇଁ। ପ୍ରଭୁ, ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତ କଥା କୁହ। ଯେଉଁ ଶ୍ରୋତାବନ୍ଧୁମାନେ ଆଜି ଏହି କାର୍ଯ୍ୟକ୍ରମ ଶୁଣିବା ନିମନ୍ତେ ରେଡିଓ ପାଖରେ ଅପେକ୍ଷା କରି ବସିଅଛନ୍ତି, ପ୍ରଭୁ ତୁମେ ପ୍ରତ୍ୟେକ ହୃଦୟରେ କଥା କୁହ। ପ୍ରଭୁ, ଯେଉଁମାନେ ଦୁଃଖରେ ଅଛନ୍ତି ତୁମେ ସେମାନଙ୍କୁ ଆନନ୍ଦ ଦିଅ, ଯେଉଁମାନେ ଅଶାନ୍ତି ମଧ୍ୟରେ ଅଛନ୍ତି ତୁମେ ସେମାନଙ୍କୁ ଶାନ୍ତି ପ୍ରଦାନ କର, ଯେଉଁମାନେ ସମସ୍ୟା ମଧ୍ୟରେ ଅଛନ୍ତି ପ୍ରଭୁ ତୁମେ ସେମାନଙ୍କର ସମସ୍ତ ସମସ୍ୟା ସମାଧାନ କର। ପ୍ରଭୁ, ତୁମେ ଆମ ପ୍ରତ୍ୟେକଙ୍କୁ ତୁମରି ଶାନ୍ତି ଆନନ୍ଦରେ ପରିପୂର୍ଣ୍ଣ କର। ଆମମାନଙ୍କୁ ପାପରୁ ଉଦ୍ଧାର କରି ତୁମର ସେ ଅନନ୍ତ ଜୀବନର ପଥରେ ଆମମାନଙ୍କୁ କଢ଼ାଇ ନିଅ। ତୁମେ ଆମମାନଙ୍କର ସହିତ ପରମେଶ୍ୱର ହୁଅ। ଏହି ସମସ୍ତ ପ୍ରାର୍ଥନା ଆମମାନଙ୍କର ଉଦ୍ଧାରକର୍ତ୍ତା ଜୀବିତ ପୁନରୁଦ୍ଧିତ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ଏହି ଅଳ୍ପ ଭିକ୍ଷା ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ମୋର ଅନୁରୋଧ, ଆପଣଙ୍କ ନିକଟରେ ଯଦି ନୂତନ ନିୟମ ଅଛି ତାହେଲେ ମୋ ସହିତ ଖୋଲନ୍ତୁ ଓ ଅଧ୍ୟୟନ କରନ୍ତୁ। ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇଦିଏ ଯେ ଆପଣଙ୍କର ମନେଥିବ, ଏଥିପୂର୍ବରୁ ଆମେ ଏଭ୍ରି ପତ୍ରର ପ୍ରଥମ ପର୍ବରେ ଖ୍ରୀଷ୍ଟଙ୍କର ଶ୍ରେଷ୍ଠତ୍ୱ ବିଷୟ ନେଇ ଅଧ୍ୟୟନ କରି ଆଲୋଚନା କରିଥିଲୁ, ଯାହାକି ଖ୍ରୀଷ୍ଟ ସମସ୍ତ ଭାଓବାଦୀମାନଙ୍କ ଅପେକ୍ଷା ଶ୍ରେଷ୍ଠ ଓ ସମସ୍ତ ସ୍ୱର୍ଗୀୟ ଦୂତମାନଙ୍କ ଅପେକ୍ଷା ଶ୍ରେଷ୍ଠ। ଆଜି କିନ୍ତୁ ଆମେ ଏହି ଏଭ୍ରି ଦୁଇ ପର୍ବରେ ଖ୍ରୀଷ୍ଟଙ୍କ ମାନବତ୍ୱ ବିଷୟ ନେଇ କିଛି ଅଧ୍ୟୟନ କରି ଆଲୋଚନା କରିବାକୁ ଯିବା ଓ ତହିଁରୁ ଆମମାନଙ୍କର ଆଧ୍ୟାତ୍ମିକ ଜୀବନ ନିମନ୍ତେ କିଛି ଶିକ୍ଷା ଗ୍ରହଣ କରିବା। ତେବେ ପ୍ରଥମ ପର୍ବରେ ଆମେ ଖ୍ରୀଷ୍ଟଙ୍କର ମହିମାନ୍ୱିତ ହେବାର ବିଷୟକୁ ଦେଖିସାରିବା ପରେ ବର୍ତ୍ତମାନ ଆମେ ଏହି ଦୁଇ ପର୍ବରେ ଖ୍ରୀଷ୍ଟଙ୍କର ଅବମାନନା ମଧ୍ୟକୁ ଆସୁଅଛୁ। ସେ ଜଣେ ମନୁଷ୍ୟରେ ପରିଣତ ହେଲେ ଓ ସେ ଯେତେବେଳେ ଏହା କଲେ ସେ ଦୂତମାନଙ୍କ ଅପେକ୍ଷା ନ୍ୟୁନୀକୃତ ହେଲେ। କୁମାରୀ ମରିୟମଙ୍କ ଗର୍ଭରେ ସେ ଜଣେ ମନୁଷ୍ୟ ଭାବରେ ସୃଷ୍ଟି ହେଲେ ଓ ଆମମାନଙ୍କର ମାନବତ୍ୱକୁ ନିଜ ଉପରେ ନେଲେ। ତେଣୁକରି ଖ୍ରୀଷ୍ଟ ଈଶ୍ୱରଙ୍କର ପ୍ରକାଶକ ଓ ସେ ମଧ୍ୟ ମନୁଷ୍ୟର ପ୍ରତିନିଧି ସ୍ୱରୂପ। ଏଭ୍ରି ପୁସ୍ତକରେ ଖ୍ରୀଷ୍ଟଙ୍କ ବିଷୟ ନେଇ ଆମେ ଦୁଇଟି ବିଷୟ ଲକ୍ଷ୍ୟ କରିବାକୁ ଯାଉଅଛୁ। ପ୍ରଥମତଃ ସେ ମନୁଷ୍ୟ ନିକଟରେ ଈଶ୍ୱରଙ୍କୁ ପ୍ରକାଶ କରନ୍ତି ଓ ଦ୍ୱିତୀୟରେ ସେ ଈଶ୍ୱରଙ୍କ ସମ୍ମୁଖରେ ମନୁଷ୍ୟକୁ ଉପସ୍ଥାପିତ କରନ୍ତି, ଅର୍ଥାତ୍ ସେ ହେଉଛନ୍ତି ଆମମାନଙ୍କର ମଧ୍ୟସ୍ଥି ସ୍ୱରୂପ, ଯିଏକି ମନୁଷ୍ୟ ଓ ଈଶ୍ୱରଙ୍କ ମଧ୍ୟରେ ମଧ୍ୟସ୍ଥତା କରନ୍ତି। ସ୍ୱର୍ଗରେ ମୋର ଜଣେ ପ୍ରତିନିଧି ଅଛନ୍ତି, ମୋର ସେଠାରେ ଜଣେ ଅଛନ୍ତି ଯିଏକି ମୋତେ ଉପସ୍ଥାପିତ କରନ୍ତି। ମୁଁ ଆପଣଙ୍କ ବିଷୟରେ ଜାଣେ ନାହିଁ, ମାତ୍ର ମୁଁ ଏତିକି ଜାଣେ ଯେ ଏହି ଜଗତର ଲୋକମାନେ, ଯେଉଁମାନେ କି ଲୋକମାନଙ୍କ ତରଫରୁ ପ୍ରତିନିଧିତ୍ୱ କରନ୍ତି, ସେମାନେ ଯଦିଓ ଜନସାଧାରଣଙ୍କ ଦ୍ୱାରା ପ୍ରତିନିଧି ରୂପେ ନିର୍ବାଚିତ ହୁଅନ୍ତି, ମାତ୍ର ସେମାନଙ୍କର ସ୍ୱାର୍ଥ ହାସଲ ହୋଇଗଲେ ସେମାନେ ଜନସାଧାରଣଙ୍କ ବିଷୟ ନେଇ ଚିନ୍ତା କରନ୍ତି ନାହିଁ କି ସେମାନଙ୍କୁ ଉପସ୍ଥାପିତ କରନ୍ତି ନାହିଁ। ତେବେ ଈଶ୍ୱରଙ୍କ ସମ୍ମୁଖରେ ଜଣେ ପ୍ରତିନିଧିଙ୍କୁ ପାଇବା ଅତି ଚମତ୍କାର ବିଷୟ, ଯିଏକି ଆମମାନଙ୍କୁ ଈଶ୍ୱରଙ୍କ ନିକଟରେ ଉପସ୍ଥାପିତ କରନ୍ତି। ଆମ୍ଭମାନଙ୍କ ନିମନ୍ତେ ସେଠାରେ ଯେ ଜଣେ ଅଛନ୍ତି ଏହା ଜାଣିବା ଅତି ଉତ୍ତମ ବିଷୟ, କାରଣ ଧର୍ମଶାସ୍ତ୍ର ଆମମାନଙ୍କୁ କହେ ଯେ ଶୟତାନ, ଯିଏକି ଭାଇମାନଙ୍କର ଅଭିଯୋଗକାରୀ, ସେ ମଧ୍ୟ ଈଶ୍ୱରଙ୍କ ନିକଟକୁ ଯିବାର ପଥ ପାଇଅଛି ଓ ସେ ଈଶ୍ୱରଙ୍କ ସମ୍ମୁଖରେ ଆମମାନଙ୍କ ବିରୁଦ୍ଧରେ ଦିନରାତି ଅଭିଯୋଗ କରେ। ଦେଖନ୍ତୁ ପ୍ରକାଶିତ ବାକ୍ୟ ବାର ପର୍ବର ଦଶ ପଦରେ ଲେଖା ଅଛି, ସେତେବେଳେ ମୁଁ ସ୍ୱର୍ଗରେ ଏହି ଉଚ୍ଚସ୍ୱର ଶୁଣିଲି, ବର୍ତ୍ତମାନ ଆମ୍ଭମାନଙ୍କ ଈଶ୍ୱରଙ୍କ ପରିତ୍ରାଣ, ପରାକ୍ରମ ଓ ରାଜ୍ୟ, ପୁଣି ତାହାଙ୍କ ଖ୍ରୀଷ୍ଟଙ୍କର କର୍ତ୍ତାପଣ ଉପସ୍ଥିତ ହୋଇଅଛି। କାରଣ ଆମ୍ଭମାନଙ୍କ ଭ୍ରାତୃଗଣଙ୍କ ଅପବାଦକ ଯିଏ ଦିବାରାତ୍ର ସେମାନଙ୍କ ବିରୁଦ୍ଧରେ ଆମ୍ଭମାନଙ୍କ ଈଶ୍ୱରଙ୍କ ଛାମୁରେ ଅଭିଯୋଗ କରୁଥିଲା, ସେ ତଳେ ନିକ୍ଷିପ୍ତ ହୋଇଅଛି।
ଆପଣଙ୍କ ନିମନ୍ତେ ମୁଁ ପୁନର୍ବାର ଏହି ଅଂଶଟିକୁ ଅଧ୍ୟୟନ କରିବାକୁ ଚାହେଁ।
ସେତେବେଳେ ମୁଁ ସ୍ୱର୍ଗରେ ଏହି ଉଚ୍ଚସ୍ୱର ଶୁଣିଲି, ବର୍ତ୍ତମାନ ଆମ୍ଭମାନଙ୍କ ଈଶ୍ୱରଙ୍କ ପରିତ୍ରାଣ, ପରାକ୍ରମ ଓ ରାଜ୍ୟ, ପୁଣି ତାହାଙ୍କ ଖ୍ରୀଷ୍ଟଙ୍କର କର୍ତ୍ତାପଣ ଉପସ୍ଥିତ ହୋଇଅଛି। କାରଣ ଆମ୍ଭମାନଙ୍କ ଭ୍ରାତୃଗଣଙ୍କ ଅପବାଦକ ଯିଏ ଦିବାରାତ୍ର ସେମାନଙ୍କ ବିରୁଦ୍ଧରେ ଆମ୍ଭମାନଙ୍କ ଈଶ୍ୱରଙ୍କ ଛାମୁଇରେ ଅଭିଯୋଗ କରୁଥିଲା ସେ ତଳେ ନିକ୍ଷିପ୍ତ ହୋଇଅଛି। ଶୈତାନ ଆମ୍ଭମାନଙ୍କ ବିରୁଦ୍ଧରେ ଅନେକ କିଛି ମନ୍ଦ ବିଷୟ ଈଶ୍ୱରଙ୍କୁ କହିପାରିବ, ମାତ୍ର ଈଶ୍ୱରଙ୍କ ନାମର ଧନ୍ୟବାଦ ହେଉ ଯେ ଆମମାନଙ୍କର ଜଣେ ପ୍ରତିନିଧି ଈଶ୍ୱରଙ୍କ ସମ୍ମୁଖରେ ଅଛନ୍ତି, ଯିଏକି ଦିବାରାତ୍ରି ଆମମାନଙ୍କର ମଙ୍ଗଳ କାମନା କରି ଈଶ୍ୱରଙ୍କ ନିକଟରେ ଆମମାନଙ୍କ ନିମନ୍ତେ ନିତ୍ୟ ନିବେଦନ କରନ୍ତି। ପ୍ରଥମତଃ ଆମେ ଦେଖିଲୁ ଖ୍ରୀଷ୍ଟ ଦୂତମାନଙ୍କ ଅପେକ୍ଷା ଶ୍ରେଷ୍ଠ ତଥା ମହାନ, କାରଣ ସେ ହେଉଛନ୍ତି ଈଶ୍ୱର। କିନ୍ତୁ ବର୍ତ୍ତମାନ ଆମେ ତାହାଙ୍କୁ ଦୂତମାନଙ୍କ ଅପେକ୍ଷା ନ୍ୟୁନତର ବୋଲି ଲକ୍ଷ୍ୟ କରିବାକୁ ପାରିବା, କାରଣ ସେ ମନୁଷ୍ୟ ସଦୃଶ ହୋଇ ଜନ୍ମଗ୍ରହଣ କଲେ ଓ ଆମେ ଏଠାରେ ତାହାଙ୍କର ମାନବତ୍ୱକୁ ଲକ୍ଷ୍ୟ କରିବାକୁ ପାରିବା। ଏବ୍ରି ପୁସ୍ତକରେ ଆମେ 6 ବିପଦର ସଂକେତକୁ ଲକ୍ଷ୍ୟ କରିବାକୁ ପାରିବା। ସେହିସବୁ ଇସ୍ରାଏଲ ଲୋକମାନଙ୍କ ନିମନ୍ତେ ସତର୍କବାଣୀ ଥିଲା, ଯାହାକି ସେମାନେ ଖ୍ରୀଷ୍ଟଙ୍କ ମଧ୍ୟ ଦେଇ ଈଶ୍ୱର ପ୍ରଦାନ କରିଥିବା ସମ୍ପୂର୍ଣ୍ଣ ଆଶୀର୍ବାଦ ମଧ୍ୟରେ ପ୍ରବେଶ କରିବା ନିମନ୍ତେ ବିଫଳ ନ ହୁଅନ୍ତି। ପ୍ରଥମତଃ ହେଉଛି ସ୍ଖଳନର ବିପଦ, ଯାହାକି ଏବ୍ରି 2 ପର୍ବର ପ୍ରଥମ 4 ମଧ୍ୟରେ ଆମେ ଲକ୍ଷ୍ୟ କରିବାକୁ ପାରିବା। ଦ୍ୱିତୀୟରେ ସନ୍ଦେହର ବିପଦ, ଯାହାକି ଏବ୍ରି 3 7 4 2 ମଧ୍ୟରେ ଆମେ ଲକ୍ଷ୍ୟ କରିବାକୁ ପାରିବା। ତୃତୀୟରେ ଶୁଣିବାରେ ଦୁର୍ବଳତାର ବିପଦ, ଯାହାକି ଏବ୍ରି 5 11-14 ମଧ୍ୟରେ ଆମେ ଲକ୍ଷ୍ୟ କରିବାକୁ ପାରିବା। ଚତୁର୍ଥରେ ଈଶ୍ୱରଙ୍କଠାରୁ ଦୂରବର୍ତ୍ତୀ ଜୀବନଯାପନ କରିବାର ବିପଦ, ଯାହାକି ଏବ୍ରି 6 1-20 ମଧ୍ୟରେ ଲକ୍ଷ୍ୟ କରିବାକୁ ପାରିବା। ପଞ୍ଚମରେ ତୁଚ୍ଛ ବା ନିନ୍ଦା କରିବାର ବିପଦ, ଯାହାକି ଏବ୍ରି 10:26-39 ମଧ୍ୟରେ ଆମେ ଲକ୍ଷ୍ୟ କରିବାକୁ ପାରିବା। ଷଷ୍ଠରେ ଅସ୍ୱୀକାର କରିବାର ବିପଦ, ଯାହାକି ଏବ୍ରି 12:15-29 ମଧ୍ୟରେ ଆମେ ଲକ୍ଷ୍ୟ କରିବାକୁ ପାରିବା। ଏହା ମଧ୍ୟ ଏହି ପୁସ୍ତକର ଅଧ୍ୟୟନକାରୀମାନଙ୍କ ନିମନ୍ତେ ଏକ ବିପଦର ସଂକେତ, ସେମାନେ ମଧ୍ୟ ଏହି ସମସ୍ତ ସଂକେତଗୁଡ଼ିକ ପ୍ରତି ଦୃଷ୍ଟି ଦେବା ଉଚିତ, ଯେପରି ସେମାନେ ଈଶ୍ୱରଙ୍କ ଆଶୀର୍ବାଦ ତଥା ଅନୁଗ୍ରହରୁ ବଞ୍ଚିତ ନ ହୁଅନ୍ତି। 2 ସ୍ଥାନ ରହିଅଛି ଯେଉଁଠାରେ ଜଣେ ଖ୍ରୀଷ୍ଟ ବିଶ୍ୱାସୀ ଜୀବନଯାପନ କରିପାରିବ। ସେ ଏକ ମରୁଭୂମିରେ ବାସ କରିପାରିବ ଓ ଏକ ପ୍ରାନ୍ତରର ଅନୁଭୂତି ଲାଭ କରିପାରିବ, ଅଥବା ସେ ଆତ୍ମିକ ଭାବେ ଜର୍ଦ୍ଦନ ନଦୀକୁ ଅତିକ୍ରମ କରିବା ଦ୍ୱାରା ଈଶ୍ୱରଙ୍କର ଆଶୀର୍ବାଦ ମଧ୍ୟକୁ ପ୍ରବେଶ କରିପାରିବ। ଆମମାନେ ଇସ୍ରାଏଲ ମଧ୍ୟରେ ଏହାର ଏକ ଉଦାହରଣ ଲକ୍ଷ୍ୟ କରିବାକୁ ପାରୁ। ଈଶ୍ୱର ସେମାନଙ୍କୁ ସେହି କାଦେଶ ବର୍ଣ୍ଣେୟରେ ସତର୍କ କରାଇ ଦେଇଥିଲେ ଯେ ଯଦି ସେମାନେ ସେହି ପ୍ରତିଜ୍ଞାତ କିଣାନ ଦେଶରେ ପ୍ରବେଶ କରିବା ନେଇ ବିଫଳ ହୁଅନ୍ତି, ତାହେଲେ ସେମାନେ ଈଶ୍ୱରଙ୍କର ସମସ୍ତ ଆଶୀର୍ବାଦରୁ ବଞ୍ଚିତ ହେବେ ବା ଈଶ୍ୱରଙ୍କର ସମସ୍ତ ଆଶୀର୍ବାଦର ବିଷୟକୁ ହରାଇ ବସିବେ। ବର୍ତ୍ତମାନ ଯଦି ଆପଣ ଆକ୍ଷରିକ ଭାବେ ଜର୍ଦ୍ଦନ ନଦୀକୁ ଅତିକ୍ରମ କରିବେ, ତାହେଲେ ଏହା ଆପଣଙ୍କ ନିମନ୍ତେ ଆମୋଦଦାୟକ ହେବ ନାହିଁ। ଆପଣ ସେହି ନଦୀକୁ ଅତିକ୍ରମ କରିବା ନିମନ୍ତେ ଇଚ୍ଛା କରିବେ ନାହିଁ, କିନ୍ତୁ ଏହି ଜର୍ଦ୍ଦନ ନଦୀକୁ ଅତିକ୍ରମ କରିବାର ବିଷୟ ଖ୍ରୀଷ୍ଟ ବିଶ୍ୱାସୀ ନିମନ୍ତେ ଏହାର ଏକ ଆତ୍ମିକ ତାତ୍ପର୍ଯ୍ୟ ରହିଅଛି। ଜଣେ ଖ୍ରୀଷ୍ଟ ବିଶ୍ୱାସୀ ସେହି ଆତ୍ମିକ ଜର୍ଦ୍ଦନ ନଦୀକୁ ଖ୍ରୀଷ୍ଟଙ୍କଠାରେ ଅତିକ୍ରମ କରିପାରିବ ତାହାଙ୍କର ମୃତ୍ୟୁ ଓ ପୁନରୁତ୍ଥାନ ମଧ୍ୟ ଦେଇ। ତାହା ହେଉଛି ଯେ ମୁଁ ବାପ୍ତିସ୍ମରେ ତାହାଙ୍କ ସହିତ ମୃତ ହୋଇ ଜୀବନର ନୂତନତ୍ୱରେ ତାହାଙ୍କ ସହିତ ଉତ୍ଥିତ ହୋଇଅଛି, ଅର୍ଥାତ୍ ମୁଁ ବାପ୍ତିସ୍ମରେ ଖ୍ରୀଷ୍ଟଙ୍କ ସହିତ ପାପରେ ମୃତ ହୋଇ ଧର୍ମରେ ଜୀବିତ ହୋଇଅଛି। ତାହା ହିଁ ହେଉଛି ଯାହାକି ଖ୍ରୀଷ୍ଟ ବିଶ୍ୱାସୀର ସେହି ଆତ୍ମିକ ଜର୍ଦ୍ଦନ ନଦୀକୁ ଅତିକ୍ରମ କରିବାର ବିଷୟକୁ ବୁଝାଏ। ଝିଅ ଆକ୍ଷରିକ ଭାବେ ଜର୍ଦ୍ଦନ ନଦୀ ମଧ୍ୟ ଦେଇ ଇସ୍ରାଏଲ ସନ୍ତାନଗଣକୁ କଢ଼ାଇ ନେଲେ, ସେହିପରି ଖ୍ରୀଷ୍ଟ ଆତ୍ମିକ ଭାବରେ ଜଣେ ବିଶ୍ୱାସୀକୁ ଜର୍ଦ୍ଦନ ମଧ୍ୟ ଦେଇ ଜୀବନର ନୂତନତା ମଧ୍ୟକୁ ପ୍ରବେଶ କରାନ୍ତି, ଯିଏକି ତାହାଙ୍କଠାରେ ବିଶ୍ୱାସ ସ୍ଥାପନ କରେ। ପ୍ରଥମେ ଆମେ ପ୍ରଥମ ବିପଦ ସଂକେତ ବିଷୟ ନେଇ ଚିନ୍ତା କରିବାକୁ ଯିବା, ଯାହାକି ସ୍ଖଳନର ବିପଦ। ଆସନ୍ତୁ ବର୍ତ୍ତମାନ ଭାବିନେବା ଯେ ଏହି ସତର୍କବାଣୀ ଆଜି ମଧ୍ୟ ଈଶ୍ୱରଙ୍କ ସନ୍ତାନମାନଙ୍କ ନିମନ୍ତେ ପ୍ରଯୁଜ୍ୟ, ଯାହାକି ସ୍ଖଳନର ବିପଦ ପ୍ରତି ଆମମାନଙ୍କୁ ସତର୍କ କରାଇଦିଏ। ଏବ୍ରି 2 ପ୍ରଥମ ପଦରେ ଏହିପରି ଲେଖା ଅଛି, ଅତଏବ ଶୁଣାଯାଇଥିବା ବାକ୍ୟ ପ୍ରତି ଅଧିକ ମନୋଯୋଗୀ ହେବା ଆମମାନଙ୍କର ଉଚିତ, ନୋହିଲେ କାଳେ ଆମ୍ଭେମାନେ ଲକ୍ଷ୍ୟଭ୍ରଷ୍ଟ ହେବୁ ଯେହେତୁ ଏହି ଶେଷ ଭାବବାଣୀ ପୁରାତନ ନିୟମର ଅବ୍ୟାହତି ଅପେକ୍ଷା ଶ୍ରେଷ୍ଠତର ଓ ଜଣଙ୍କଠାରୁ ଆସିଅଛି ଯିଏକି ଦୂତମାନଙ୍କ ଅପେକ୍ଷା ଶ୍ରେଷ୍ଠ, ତେଣୁକରି ଆମ୍ଭେମାନେ ଏହି ସତର୍କ ବାଣୀ ପ୍ରତି ବିଶେଷ ଭାବେ ଦୃଷ୍ଟି ଦେବା ଆବଶ୍ୟକ, କାରଣ ବର୍ତ୍ତମାନ ଦାୟିତ୍ୱଭାର ଅଧିକତର। ଲେଖା ଅଛି, ନୋହିଲେ କାଳେ ଆମ୍ଭେମାନେ ଲକ୍ଷ୍ୟଭ୍ରଷ୍ଟ ହେବୁ। ଏହା ଅବହେଳାର ବିଷୟକୁ ଦର୍ଶାଏ। ଜୀବନର ଯେକୌଣସି କ୍ଷେତ୍ରରେ ଅବହେଳା କରିବା ଅତି ଦୁଃଖର ବିଷୟ। ମାତ୍ର ଆତ୍ମିକ ସ୍ତରରେ ସୁଷମାଚାର ଶୁଣି ସେହି ସୁଷମାଚାର ଅନୁଯାୟୀ କାର୍ଯ୍ୟ ନ କରିବା ହେଉଛି ଅଧିକ ଦୁଃଖର ବିଷୟ। ତେବେ ଏପରି ଲେଖାଯିବାର କାରଣ ହେଉଛି, ମନୁଷ୍ୟ ହେଉଛି ଦୁର୍ବଳ ଓ ସେ ଅତି ସହଜରେ ଲକ୍ଷ୍ୟଭ୍ରଷ୍ଟ ହୋଇଯାଏ। ଏହା ହିଁ ହେଉଛି ମନୁଷ୍ୟର ସ୍ୱାଭାବିକ ଅବସ୍ଥା। ମନୁଷ୍ୟକୁ ବିନଷ୍ଟ ହେବା ନିମନ୍ତେ କିଛି କରିବାକୁ ପଡ଼େ ନାହିଁ। ମନୁଷ୍ୟ ଅତି ସହଜରେ ଓ ଆପେ ଆପେ ବିନଷ୍ଟ ହୋଇଯାଏ। ଆଜି ଯଦି କେହି ଜଣେ ପ୍ରଶ୍ନ କରେ, ବିନଷ୍ଟ ହେବା ନିମନ୍ତେ ମୋତେ କ'ଣ କରିବାକୁ ହେବ, ତାହେଲେ ତହିଁର ଉତ୍ତର ହେଉଛି, କିଛି ନୁହେଁ। କାରଣ ଆପଣ ଓ ମୁଁ ଆମେ ଏକ ନଷ୍ଟକଳ୍ପ ମନୁଷ୍ୟ ପରିବାର ମଧ୍ୟରୁ ଆସିଅଛୁ। ଆମେମାନେ ସ୍ୱଭାବତ ପାପୀ। କିନ୍ତୁ ଯଦି କେହି ପ୍ରଶ୍ନ କରେ, ଉଦ୍ଧାର ପାଇବା ନିମନ୍ତେ ମୋତେ କ'ଣ କରିବାକୁ ହେବ, ତାହେଲେ ତହିଁର ଉତ୍ତର ହେଉଛି, ଯାହାକି ପ୍ରେରିତ 16:31 ପ୍ରଦାନ କରାଯାଇଅଛି, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କର, ତାହେଲେ ତୁମ୍ଭେ ପରିତ୍ରାଣ ପ୍ରାପ୍ତ ହେବ। ପ୍ରିୟ ବନ୍ଧୁ, ଆମମାନେ ନଷ୍ଟକଳ୍ପ ପାପୀ, ମାତ୍ର ସେ ଆଜି ଆମମାନଙ୍କୁ ଉଦ୍ଧାର କରିବାକୁ ଚାହାନ୍ତି ଓ ଉଦ୍ଧାର କରୁଅଛନ୍ତି। ଯେଉଁମାନେ ଖ୍ରୀଷ୍ଟଙ୍କ ନିକଟକୁ ଫେରୁଅଛନ୍ତି, ମାତ୍ର ଯେଉଁମାନେ ଫେରିବାକୁ ଚାହାନ୍ତି ନାହିଁ, ସେମାନେ ପୂରାପୂରି ବିନାଶପ୍ରାପ୍ତ। ଆଜି ଅନେକ ସୁଷମାଚାର ଶୁଣନ୍ତି, ମାତ୍ର ସେମାନେ ଯଦିଓ ସେହି ସୁଷମାଚାର ଅଧ୍ୟୟନ ତଥା ଶ୍ରବଣରେ ମନୋଯୋଗ କରନ୍ତି, କିନ୍ତୁ ସେମାନେ ତାହାକୁ ନିଜ ଜୀବନରେ କାର୍ଯ୍ୟକାରୀ କରିବା ନିମନ୍ତେ କୌଣସି ପଦକ୍ଷେପ ନିଅନ୍ତି ନାହିଁ କି ସେହି ସୁଷମାଚାର ଅନୁଯାୟୀ ଜୀବନଯାପନ କରନ୍ତି ନାହିଁ, ଆଉ ତାହା ହେଉଛି ବଡ଼ ଦୁଃଖର ବିଷୟ। ସୁଷମାଚାର ଶୁଣି ଆମେ ଯଦି ତହିଁରେ କେବଳ ଆତ୍ମସନ୍ତୋଷ ଲାଭ କରୁ, ମାତ୍ର ତାହାକୁ ନିଜ ଜୀବନରେ କାର୍ଯ୍ୟକାରୀ ନ କରୁ, ତାହେଲେ ସେହି ସୁଷମାଚାର ଶୁଣିବା ବା ଅଧ୍ୟୟନ କରିବା ଆମମାନଙ୍କ ପକ୍ଷେ ବୃଥା। ପ୍ରିୟ ବନ୍ଧୁ, ସୁଯୋଗ ସବୁବେଳେ ଆସେ ନାହିଁ। ସୁଯୋଗକୁ ହାତଛଡ଼ା କଲେ ମନୁଷ୍ୟ ପରେ ମନସ୍ତାପ କରେ। ଆମ୍ଭେମାନେ କୌଣସି ବିଷୟରେ ଅବହେଳା କରିବା ଉଚିତ ନୁହେଁ, କିମ୍ବା କାଲି ପାଇଁ ଅପେକ୍ଷା କରିବା ଉଚିତ ନୁହେଁ, କିମ୍ବା ଏବେ ନୁହେଁ ପରେ ବୋଲି କହିବା ଠିକ୍ ନୁହେଁ। କାରଣ କେଉଁ ମୁହୂର୍ତ୍ତରେ ଆମମାନଙ୍କ ପ୍ରତି କ'ଣ ଘଟିବ ତାହା ମଧ୍ୟ ଆମେ ଜାଣୁନା। ଅନେକ ସୁଷମାଚାର ଶୁଣନ୍ତି, ମାତ୍ର ସେମାନେ କାଲି ପାଇଁ ଅପେକ୍ଷା କରନ୍ତି। ସେମାନେ ଖ୍ରୀଷ୍ଟଙ୍କୁ ଗ୍ରହଣ କରିବା ନିମନ୍ତେ ପଛଘୁଞ୍ଚା ଦିଅନ୍ତି, କିମ୍ବା ପରେ ଗ୍ରହଣ କରିବି ବୋଲି କହନ୍ତି, କିନ୍ତୁ ସେହି କାଲି ବା ପରେ ସେମାନଙ୍କ ନିମନ୍ତେ ଆଉ ଆସେ ନାହିଁ। ତେଣୁକରି ଯେଉଁ ସମୟରେ ଯାହା କରିବା କଥା ଆମେ ତାହା କରିବା ଉଚିତ। ଆମ୍ଭେମାନେ ବର୍ତ୍ତମାନ ଉପରେ ଗୁରୁତ୍ୱ ଦେଇ ବର୍ତ୍ତମାନ ହିଁ ତାହା କରିବା ଉଚିତ। ଆମେ ଏହିପରି ପଦକ୍ଷେପ ନେବା ଉଚିତ, ହଁ, ଆଜି ହିଁ ମୁଁ ଖ୍ରୀଷ୍ଟଙ୍କୁ ଗ୍ରହଣ କରିବି ଓ ଆଜିଠାରୁ ମୁଁ ଖ୍ରୀଷ୍ଟଙ୍କ ରହିବି। ପବିତ୍ର ବାଇବଲ କହେ, ସୁଯୋଗର ସଦ୍ବ୍ୟବହାର କର, କାରଣ କାଳ ମନ୍ଦ ଅଟେ। ଏହାପରେ ଏଭ୍ରି 2:2-3 ଏହିପରି ଲେଖା ଅଛି, କାରଣ ଦୂତମାନଙ୍କ ଦ୍ୱାରା କଥିତ ବାକ୍ୟ ଯଦି ଅଟଳ ହୋଇ ରହିଲା, ଆଉ ପ୍ରତ୍ୟେକ ଆଜ୍ଞା ଲଙ୍ଘନ ଓ ଅବାଧ୍ୟତା ଯଥାର୍ଥ ପ୍ରତିଶୋଧ ପାଇଲା, ତେବେ ଏପରି ମହାପରିତାଣ ଅବହେଳା କଲେ ଆମ୍ଭେମାନେ କିପରି ରକ୍ଷା ପାଇବା? ତାହା ତ ପ୍ରଥମରେ ପ୍ରଭୁଙ୍କ ଦ୍ୱାରା କଥିତ ହୋଇ ଶ୍ରବଣ କରିଥିବା ବ୍ୟକ୍ତିମାନଙ୍କ ଦ୍ୱାରା ଆମମାନଙ୍କ ନିକଟରେ ପ୍ରମାଣସିଦ୍ଧ ହେଲା।
ଆପଣଙ୍କ ନିମନ୍ତେ ମୁଁ ପୁନର୍ବାର ଏହି ଅଂଶଟିକୁ ଅଧ୍ୟୟନ କରିବାକୁ ଚାହେଁ।
କାରଣ ଦୂତମାନଙ୍କ ଦ୍ୱାରା କଥିତ ବାକ୍ୟ ଯଦି ଅଟଳ ହୋଇ ରହିଲା, ଆଉ ପ୍ରତ୍ୟେକ ଆଜ୍ଞା ଲଙ୍ଘନ ଓ ଅବାଧ୍ୟତା ଯଥାର୍ଥ ପ୍ରତିଶୋଧ ପାଇଲା, ତେବେ ଏପରି ମହାପରିତାଣ ଅବହେଳା କଲେ ଆମ୍ଭେମାନେ କିପରି ରକ୍ଷା ପାଇବା? ତାହା ତ ପ୍ରଥମରେ ପ୍ରଭୁଙ୍କ ଦ୍ୱାରା କଥିତ ହୋଇ ଶ୍ରବଣ କରିଥିବା ବ୍ୟକ୍ତିମାନଙ୍କ ଦ୍ୱାରା ଆମମାନଙ୍କ ନିକଟରେ ପ୍ରମାଣସିଦ୍ଧ ହେଲା। ଉଦାହରଣ ସ୍ୱରୂପେ ଦେଖନ୍ତୁ, ଯେତେବେଳେ ଦୁଇଜଣ ଦୂତ ସଦମକୁ ଆସି ପ୍ରଚାର କଲେ ଯେ ସଦମ ଧ୍ୱଂସ ହେବାକୁ ଯାଉଅଛି, ସେତେବେଳେ ସେମାନଙ୍କ କହିବା ଅନୁଯାୟୀ ସଦମ ଧ୍ୱଂସପ୍ରାପ୍ତ ହେଲା। ପ୍ରକୃତରେ ଯେତେବେଳେ ଜଣେ ଦୂତ ଏକ ସମ୍ବାଦ ଆଣନ୍ତି, ସେତେବେଳେ ଆପଣ ସେହି ଦୂତଙ୍କର କହିବା ଅନୁଯାୟୀ ତାହା ଘଟିବ ବୋଲି ବିଶ୍ୱାସ କରନ୍ତି। କିନ୍ତୁ ତିନି ପଦରେ ଆମେ ଏକ ପ୍ରଶ୍ନର ସମ୍ମୁଖୀନ ହେଉଛୁ। ପ୍ରଶ୍ନଟି ହେଲା, ତେବେ ଏପରି ମହାପରିତାଣ ଅବହେଳା କଲେ ଆମମାନେ କିପରି ରକ୍ଷା ପାଇବା? ଏହାର ଉତ୍ତର ଆପଣ ଦେଇପାରିବେ ନାହିଁ, କି ମୁଁ ଦେଇପାରିବି ନାହିଁ, କି ଈଶ୍ୱର ମଧ୍ୟ ଦେଇପାରିବେ ନାହିଁ। ଏପରି ମହାପରିତାଣକୁ ଅବହେଳା କଲେ ଆମମାନଙ୍କର ରକ୍ଷା ପାଇବାର ଉପାୟ ଆଉ କିଛି ନାହିଁ। ରକ୍ଷା ପାଇବାର କେବଳ ମାତ୍ର ଉପାୟ ହେଉଛି ମହାପରିତ୍ରାଣ, ଯାହାକି ଈଶ୍ୱର ଖ୍ରୀଷ୍ଟଙ୍କ ମଧ୍ୟ ଦେଇ ସମଗ୍ର ମାନବ ଜାତି ପ୍ରତି ପ୍ରଦାନ କରିଅଛନ୍ତି। ତେଣୁ ରକ୍ଷା ପାଇବାର କେବଳ ମାତ୍ର ପଥ ହେଉଛନ୍ତି ଖ୍ରୀଷ୍ଟ। ସେ ଯୋହନ 14 ପର୍ବର 6 ପଦରେ ଏହିପରି କହନ୍ତି, ଯୀଶୁ ତାଙ୍କୁ କହିଲେ, ମୁଁ ପଥ, ସତ୍ୟ ଓ ଜୀବନ, ମୋ ଦେଇ ନଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ। ମାତ୍ର ହିତୋପଦେଶ 16 ପର୍ବର 25 ପଦରେ ଲେଖା ଅଛି, ମନୁଷ୍ୟର ଦୃଷ୍ଟିରେ କୌଣସି କୌଣସି ପଥ ସରଳ ଦିଶେ, ମାତ୍ର ତହିଁର ଶେଷରେ ମୃତ୍ୟୁର ପଥ ଥାଏ। ପ୍ରିୟ ବନ୍ଧୁ, ଏହିପରି ଅନେକ ପଥ ସବୁ ରହିଅଛି ଯାହାକି ମନୁଷ୍ୟ ଦୃଷ୍ଟିରେ ଠିକ୍ ବୋଲି ଜଣାଯାଏ, ମାତ୍ର ତାହା ପ୍ରକୃତରେ ଠିକ୍ ପଥ ନଥାଏ। ତହିଁର ଶେଷରେ କେବଳ ମୃତ୍ୟୁ ରହିଥାଏ। ତେଣୁ ଏପରି ମହାପରିଚାଳ ଅବହେଳା କଲେ ଆମମାନେ କିପରି ରକ୍ଷା ପାଇବା? ପ୍ରିୟ ବନ୍ଧୁ, ମନୁଷ୍ୟର ହୃଦୟର ଚିନ୍ତାଧାରା କଳୁଷିତ ହୋଇଥିବାରୁ ଓ ମନୁଷ୍ୟ ସ୍ୱଭାବତଃ ପାପୀ ହୋଇଥିବାରୁ ସେ କେବେ ହେଲେ ସଠିକ୍ ପଥ ମନୋନୀତ କରିପାରେ ନା, ଓ ସେ ଅତି ସହଜରେ ବିନାଶର ପଥକୁ ବାଛି ନେଇଥାଏ। ଆପଣ ବିନାଶର ପଥକୁ ମନୋନୀତ କରିବାକୁ ହେଲେ ଆପଣଙ୍କୁ କିଛି କରିବାକୁ ପଡ଼େ ନା, ମାତ୍ର ଆପଣ ଅବହେଳା ବା ଉପେକ୍ଷା କରିବା ଦ୍ୱାରା ବିନାଶ ପ୍ରାପ୍ତ ହେବେ। ଲେଖା ଅଛି, ତାହା ତ ପ୍ରଥମରେ ପ୍ରଭୁଙ୍କ ଦ୍ୱାରା କଥିତ ହୋଇ ଶ୍ରବଣ କରିଥିବା ବ୍ୟକ୍ତିମାନଙ୍କ ଦ୍ୱାରା ଆମ୍ଭମାନଙ୍କ ନିକଟରେ ପ୍ରମାଣସିଦ୍ଧ ହେଲା। ଏହା ପ୍ରକୃତରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଉପସ୍ଥାପିତ କରେ ଯେତେବେଳେ କି ସେ ଏହି ଜଗତରେ ଥିଲେ। ସେ କହିଲେ, ହେ ପରିଶ୍ରାନ୍ତ ଓ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିଶ୍ରାମ ଦେବି, ଯାହାକି ମାଥ୍ୟୁ 11 ପର୍ବର 28 ପଦରେ ଲେଖା ଅଛି। ଓ ସେ ଆହୁରି କହନ୍ତି, ଯାହା ହଜିଅଛି ତାହା ଖୋଜି ରକ୍ଷା କରିବା ନିମନ୍ତେ ମନୁଷ୍ୟପୁତ୍ର ଆସିଅଛନ୍ତି, ଯାହାକି ଲୁକ 19 ପର୍ବର 10 ପଦରେ ଲେଖା ଅଛି। ଶ୍ରବଣ କରିଥିବା ବ୍ୟକ୍ତିମାନଙ୍କ ଦ୍ୱାରା ଆମମାନଙ୍କ ନିକଟରେ ପ୍ରମାଣସିଦ୍ଧ ହେଲା। ଏହା ଯୀଶୁଙ୍କର ଶିଷ୍ୟମାନଙ୍କୁ ଦର୍ଶାଏ, ଯେଉଁମାନେ ତାଙ୍କର କଥା ଶୁଣିଲେ ଓ ତାହାଙ୍କର ମୃତ୍ୟୁ ଓ ପୁନରୁତ୍ଥାନର ସାକ୍ଷୀ ହେଲେ ଓ ଏହାପରେ ପ୍ରତ୍ୟେକ ସ୍ଥାନକୁ ଯାଇ ସୁସମାଚାର ପ୍ରଚାର କରିବାକୁ ଲାଗିଲେ। ଏହାପରେ ଏବ୍ରି 2 ପର୍ବର 4 ପଦରେ ଲେଖା ଅଛି, ସେ ସମ୍ବନ୍ଧରେ ଈଶ୍ୱର ମଧ୍ୟ ନିଜ ଇଚ୍ଛାନୁସାରେ ନାନା ଚିହ୍ନ ଓ ଅଦ୍ଭୁତ କର୍ମ, ପୁଣି ବିବିଧ ଶକ୍ତିର କାର୍ଯ୍ୟ ଓ ପବିତ୍ର ଆତ୍ମାଙ୍କ ଅନ୍ୟାନ୍ୟ ଦାନ ଦ୍ୱାରା ସାକ୍ଷ୍ୟ ଦେଇଅଛନ୍ତି। ମୁଁ ଭାବେ ଯେ ଏଠାରେ ଏଭ୍ରି ପତ୍ରରେ ଲେଖକ ନିଶ୍ଚିତ ଭାବେ ସେହି ପେଣ୍ଟିକସ୍ ଦିନକୁ ଦର୍ଶାନ୍ତି, ଯେତେବେଳେ ପବିତ୍ର ଆତ୍ମାଙ୍କର ଦାନ କାର୍ଯ୍ୟକାରୀ ହୋଇଥିଲା। ପ୍ରକୃତରେ ଦାନଗୁଡ଼ିକ ସମ୍ବାଦକୁ ଦୃଢ଼ୀଭୂତ କଲା, ସୁଷମାଚାରର ସତ୍ୟତାକୁ ପ୍ରମାଣିତ କଲା। କେଉଁମାନଙ୍କ ନିମନ୍ତେ? ଇସ୍ରାଏଲ ଜାତି ନିମନ୍ତେ। ଏଠାରେ ଆମମାନଙ୍କର ଏହି ପ୍ରଥମ ଚେତାବନୀ ମଧ୍ୟରେ କେତେ ଚମତ୍କାର ସତ୍ୟତା ରହିଅଛି। ଏହା ହେଉଛି ଏକ ଚେତାବନୀର ସଙ୍କେତ, ଯେପରି ଆମେ ସେହି ମହାନ ସତ୍ୟତାକୁ ହାଲୁକା ମଣି ତହିଁ ପ୍ରତି ଅବହେଳା ପ୍ରଦର୍ଶନ ନ କରୁ ବା ତାହାକୁ ଉପେକ୍ଷା ନ କରୁ, ଅଥବା ସତ୍ୟ ପଥରୁ ସ୍ଖଳିତ ନ ହେଉ। ପ୍ରିୟ ବନ୍ଧୁ, ମୁଁ ଅତ୍ୟନ୍ତ ଖୁସି ଯେ ଆମମାନେ ଏହି ପରିତ୍ରାଣଜନକ ସୁସମ୍ବାଦକୁ ଶୁଣୁଅଛୁ ଓ ଅଧ୍ୟୟନ କରୁଅଛୁ। କିନ୍ତୁ ଏହାଦ୍ୱାରା କ'ଣ ଆମେ ଆତ୍ମିକ ଜୀବନରେ କିଛି ଉପକୃତ ହୋଇପାରୁଛୁ? ଏହି ସୁସମ୍ବାଦ କ'ଣ ଆମମାନଙ୍କ ଜୀବନରେ ଫଳପ୍ରଦଜନକ କାର୍ଯ୍ୟ ସାଧନ କରିପାରୁଛି? ଆମେ କ'ଣ ବାସ୍ତବରେ ସେହି ପରିତ୍ରାଣର ଅନୁଭୂତି ଲାଭ କରିପାରିଛୁ? ଆମେ କ'ଣ ପାପରୁ ଉଦ୍ଧାରପ୍ରାପ୍ତ ହୋଇପାରିଛୁ? ଯଦି ନାହିଁ, ତାହେଲେ ଆମେ ଏପର୍ଯ୍ୟନ୍ତ ସେହି ଠିକ୍ ରାସ୍ତାକୁ ବାଛିପାରିନାହୁଁ କି ତହିଁରେ ଗମନ କରିପାରିନାହୁଁ। ପ୍ରଭୁ ଆଜି ତାହାଙ୍କର ବାକ୍ୟ ମଧ୍ୟ ଦେଇ ଆମକୁ ସଚେତନ କରାଇ ଦିଅନ୍ତି ଯେପରି ଆମେ ଏପରି ମହାପରିତ୍ରାଣର ସମ୍ବାଦକୁ ଅବହେଳା ନ କରୁ ବା ଉପେକ୍ଷା ନ କରୁ, କିମ୍ବା ସେହି ସତ୍ୟ ପଥରୁ ସ୍ଖଳିତ ନ ହେଉ। ଆଉ ସେହି ପଥ ହେଉଛନ୍ତି କେବଳ ମାତ୍ର ଜଣେ, ଆଉ ସେ ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ। ସେ ହିଁ ଆମ୍ଭମାନଙ୍କର ପଥ, ସତ୍ୟ ଓ ଜୀବନ, ଓ ସେ ହିଁ ଆମ୍ଭମାନଙ୍କର ମହାପରିତ୍ରାଣ ଓ ଅନନ୍ତ ଜୀବନ। ସେଥିପାଇଁ ସେ କହନ୍ତି, ମୁଁ ପଥ, ସତ୍ୟ ଓ ଜୀବନ, ମୋ ଦେଇ ନଗଲେ କେହି ପିତାଙ୍କ ନିକଟକୁ ଯାଇପାରେ ନାହିଁ। ପ୍ରିୟ ବନ୍ଧୁ, ଆପଣ ଯଦି ଆଜି ସେହି ଈଶ୍ୱରଙ୍କର ନିକଟବର୍ତ୍ତୀ ହେବାକୁ ଚାହାନ୍ତି, ଈଶ୍ୱରଙ୍କର ପରିଚୟ ପାଇବା ପାଇଁ ଚାହାନ୍ତି, ତାହେଲେ ପ୍ରଭୁ ଯୀଶୁଖ୍ରୀଷ୍ଣଙ୍କର ନିକଟବର୍ତ୍ତୀ ହୁଅନ୍ତୁ। ତାଙ୍କଠାରେ ନିଜର ପାପମୟ ଜୀବନକୁ ସମର୍ପଣ କରନ୍ତୁ, ପାପ ନିମନ୍ତେ ଅନୁତାପ କରି କ୍ଷମା ମାଗନ୍ତୁ। ତାହେଲେ ଆପଣ ପାପରୁ ଉଦ୍ଧାରପ୍ରାପ୍ତ ହୋଇ ଈଶ୍ୱରଙ୍କର ସନ୍ତାନ ହେବା ସଙ୍ଗେ ସଙ୍ଗେ ସେ ଅନନ୍ତ ଜୀବନର ପଥରେ ଅଗ୍ରସର ହୋଇପାରିବେ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
অনুগ্রহ দিনর সুযোগ নেই খোলা দ্বার হৃদয় বাগরু আগে কে জীব ভগ্ন হৃদয় নেই খোলা দ্বার হৃদয় বাগরু আগে কে জীব ভগ্ন হৃদয় নেই দিন এবে যায় মন্দ হই কর উপযোগ সময় ভাই।
প্রিয় শ্রোতা বন্ধু, আমার কার্যক্রমটি শুনিবার আপনার অশেষ ধন্যবাদ। প্রকৃত মানসিক শান্তি পাই নিমন্তে এই বেতার কার্যক্রমটি নিয়মিত শুণন্তু ও প্রভু যীশুঙ্ক বিষয়ে অধিক জাণিবার আগ্রহ লে আমসহ পত্র মাধ্যমে যোগাযোগ করন্তু। আমার ঠিকানাটি হেলা পথ প্রদর্শিকা পোস্ট বক্স নম্বর 33 ভুবনেশ্বর 751001। ঠিকানাটি আউথরে শুনন্তু, পথ প্রদর্শিকা পোস্ট বক্স নম্বর 33 ভুবনেশ্বর 751001। আমার ইমেল আড্রেসটি লিখি রাখন্তু odia.ttb@radio882.com। তেবে আজি পাই বিদায় দিন্তু, নমস্কার।
এই জগতে আজি প্রভুঙ্ক পাই দ্বার রুদ্ধ করন্তি দ্বার খোলা যে তোমরি পাই নিয়তে সুযোগ সুজ্ঞানী হই খোলা দ্বার রুদ্ধ হে বাগরু আগে কে জীব ভগ্ন হৃদয় নেই দিন এবে যায় মন্দ হই কর উপযোগ সময় ভাই। ভগবান কেবল এক।